नमो भगवते वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतम्
Here, the Brahmin descendants of Bhrigu, being very pleased with their disciple Bali, who conquered the entire universe, now engaged him in performing 100 Ashwamedha sacrifices. Because that is the qualification to occupy the seat of Indra, divinity. One of the names of Indra is Satakratuna. Sata means 100, Krata means sacrifice. One who performs 100 Ashwamedha sacrifice, Ashwamedha yajna, he becomes eligible to occupy the seat of Indra. One who has become Indra, he has performed 100 Ashwamedha sacrifice. So in Prithu Maharaj, that Prabhupada Maharaj said, Prithu Maharaj was performing 100 sacrifices, he completed 99, he was going to perform the 100th Ashwamedha sacrifice. This Indra wanted to impede him. It is because of some great sacrifice, Indra was made king of India. This one is told. The sacrifice of horse that was there. Indra developed that apprehension that Prithu will occupy my seat now, that I'll be deprived of my position and seat. So he became envious. So when Bali has already conquered the three systems, but unless he performs also a jagya, he will not stay there for ever. So they advised, Brahman descendants of Bhrigu advised him to perform 100 Ashwamedha. Then he permanently stayed in that seat. But in Kali Yuga, all these yajnas are not allowed. Five things are disallowed in Kali Yuga. Ashwamedham gavalambam, sannyasam, pala paitrukam, devarena, putrotpati, pala upancha, vivarjita. In Kali Yuga, these five things are forbidden. Ashwamedha gavalam, her sacrifice and cow sacrifice. Ashwamedha gavalam, sannyasa, pala paitrukam, taking of sannyas. This is karma sannyas. Mayavadi, jnana sannyas, karma sannyas. The Mayavadi sannyas is to take off the sannyas. It is permitted. You understand? Vaishnava sannyas, tridanda sannyas. That's not forbidden. That's not sannyas. That is to be engaged in Krishna's seva.
Holi kare namo ke Krishna.
নাম বিনা কলিকাল নাই সর্বমন্ত্র সার এই মহামন্ত্র
Hare Krishna,
Hare Krishna, Krishna Krishna, Hare Hare, Hare Rama, Hare Rama, Rama
Rama. Annasya mantra hi pari yauti mahamantra. Vishara Mahaprabhu nahi chanti. Samasta veda re kaha jaichi.
Sarva veda bhule gao.
সর্ববেদর সার জিনিস হরিনাম কৃষ্ণ নাম মধুরম মধুরম মিলিতম মঙ্গলম মঙ্গলানাম সকল নিগম বল্লী সৎফলম চিৎ স্বরূপম শক্রবতী শ্রদ্ধায় বা হেড়ায় বা ঝুড়ুবর নরমাত্র তারয়তি কৃষ্ণ নাম মধুরম মধুরম কৃষ্ণ নাম কেড়ে মধুর সে কথা মধুরে হরিনাম কথা আছে আমার মধুরে হরিনাম আর যে মাধুর্য আছে অভিন্নতম নাম নামি নাম চিন্তামণি কৃষ্ণ হ্যাঁ কৃষ্ণ নাম চিন্তামণি চিন্তা যে ভাবনা যে কামনা সে কামনা যেমি নামই পূরণ করে অভিন্নত নাম নামিন কৃষ্ণ নাম কৃষ্ণ অভিন্ন সর্বশেষ মুখ্য কৃষ্ণ শুদ্ধ নাম হলে তাই কৃষ্ণ অভিন্ন হয়ে নাম কৃষ্ণ শুদ্ধ নাম যোগ কলে কৃষ্ণ মাধুর্যময় মূর্তি মাধুর্য নীড়ে কৃষ্ণ কন্দর্প কোটি কমনীয় বিশেষ শোভন যশোদানন্দন দেবকী নন্দন কৃষ্ণ সে কিশোর কৃষ্ণকর রূপ সঙ্গে সঙ্গে আসব প্রকাশিত হব কারণ সে অভিন্ন তাই সে মাধুর্য অছি মধুর আর সমস্ত কামনা যে যে যা যা কামনা তাই পূরণ করে কিন্তু মানে শুধু ভক্ত তাঁকর কোণী কামনা নাই কেবল ভগতা ভক্তির হেতু কি তৈ নন্দন নন্দন ন সুন্দরী কবিতাম্বা জগদীশ কামই মম জন্মনি জন্মনেশ্বরী ভগতা কোণী কামনা ধন মাগুনি জন্ম মাগুনি সুন্দর স্ত্রী ভোগ করিবার কামনা নাই মুক্তি মাগুনি মধ্যে জন্ম জন্মান্তর ধরি আপনার পাদ সেবা করবি আপনার আনন্দ দেবে নিষ্কাম ଅକାମନା କରନ୍ତି। ଭଗବାନଙ୍କୁ ସନ୍ତୁଷ୍ଟ କରିବା ଭଗବତ ପାଦ ପଦ୍ମ ପ୍ରାପ୍ତ ହେବା, କୃଷ୍ଣଙ୍କ ପାଇଁ ଅପୂର୍ଣ୍ଣ ବ୍ରହ୍ମ ଯାହା ପ୍ରାପ୍ତ ହେଲେ ଅପୂର୍ଣ୍ଣତା କିଛି ନା, ଆଉ କ'ଣଟା ବାକି ରହିଗଲା କାମନା। କୃଷ୍ଣ ନାମ ଚରମ ବସ୍ତୁ ସେଇଠି କୁହାହଉଛି, ମଧୁରଂ ମଧୁରଂ ଅତି ମଧୁର, ସମସ୍ତ ମାଧୁର୍ଯ୍ୟ ପରିପୂରିତ ହେଇଛି। କୃଷ୍ଣ ହେଉଛନ୍ତି ମାଧୁର୍ଯ୍ୟକ ଲୀଳ, ତେଣୁ ତାଙ୍କ ନାଁ ମଧ୍ୟ ମାଧୁର୍ଯ୍ୟକ ଲୀଳ, ମାଧୁର୍ଯ୍ୟ। ମଙ୍ଗଳଂ ମଙ୍ଗଳାନ କୃଷ୍ଣ ନାମ, ନାମ ସଂକୀର୍ତ୍ତନ ନାମ ଯଜ୍ଞ କଲେ ୟାଠାରୁ ଭଳି ଆଉ ମଙ୍ଗଳଜନକ ଅକୁଶଳ କିଛି ନା, ସର୍ବକୁଶଳ ସକଳ ନିୟମ ବୋଲି ସତ୍ପ ଚିତ୍ ସ୍ୱରୂପ। ସମସ୍ତ ବେଦ ବେଦ ରୂପକ ବୃକ୍ଷର ଶେଷ ଚରମ ବସ୍ତୁ ଫଳ ହେଉଛି ଏଇ କୃଷ୍ଣ ନାମ। ଏ ଶାସ୍ତ୍ର କଥା, ଇଏ ଇ ମନଗଡ଼ା କଥା ସବୁ ଶାସ୍ତ୍ରରେ କୁହାଯାଇଛି, ଶାସ୍ତ୍ରରେ କୁହାଯାଇଛି। ପଦ୍ମ ପୁରାଣ ବଚନ ଅଛି, ବ୍ରହ୍ମାଣ୍ଡାନ କୋଟି ସଂଖ୍ୟାଧିକାନ ଐଶ୍ୱର୍ଯ୍ୟ ଯଚେତନା ବାଧ୍ୱଂସଃ ଆବିର୍ଭୂତ ତନ୍ମହ କୃଷ୍ଣ ନାମ ତନ୍ମେ ସାଧ୍ୟଂ ସାଧନ ଜୀବନ ଚ। ଅନନ୍ତ କୋଟି ବ୍ରହ୍ମାଣ୍ଡରେ ଯାହା କିଛି ଐଶ୍ୱର୍ଯ୍ୟ ଅଛି, ଚେତନ ଯାହା ଚେତନ ପଦାର୍ଥ ଅଛି, ତାହା ଯାହାଙ୍କର ଅଂଶ, ତଥାପି ତେଜ ସ୍ୱରୂପ କୃଷ୍ଣ ହିଁ ନାମ ରୂପରେ ଆବିର୍ଭୂତ। ଅଭିନ୍ନତ ନାମ କୃଷ୍ଣ ନାମ, ଆଉ କୃଷ୍ଣ ଅଭିନ୍ନ ଅଭେବି ଶ୍ରୀକୃଷ୍ଣ ନାମ ହିଁ ମୋର ସାଧ୍ୟ ସାଧନ ଜୀବନ। ନାମ ସାଧ୍ୟ, ନାମ ସାଧନ, ସାଧନ ସାଧ୍ୟ ହୁଏ ନାମ, ନାମ ସାଧନ ସାଧ୍ୟ ବସ୍ତୁ ପ୍ରେମ, ସାଧନ ଆଉ ସାଧ୍ୟ ଉଭୟ। ସାଧ୍ୟ ବସ୍ତୁ ହେଉଛି ପ୍ରେମ, ମୁଖ୍ୟ ପଥେ ଜୀବ ପାଏ କୃଷ୍ଣ ପ୍ରେମ, ତେଣୁ ମୁଖ୍ୟ ଫଳ ନାମ ହେଉଛି ପ୍ରେମ, ଯେଉଁଥିରେ କୃଷ୍ଣ ମିଳିବେ କୃଷ୍ଣ ମାନିବେ, ଇଏ ସାଧନ ଏବଂ ସାଧ୍ୟ ଉଭୟ। ସେଇ କଥା କୁହାଯାଉଛି, କୃଷ୍ଣ ନାମ ହିଁ ମୋର ସାଧ୍ୟ ସାଧନ ଜୀବନ, ଅର୍ଥାତ୍ ଶ୍ରୀ ନାମ ପ୍ରେମ ହେଉଛି ପୁରୁଷ ପରମ ପୁରୁଷାର୍ଥ। ସୁତରାଂ ଶ୍ରୀକୃଷ୍ଣ ପ୍ରେମ ଶିବାନନ୍ଦ ସୌଖୀ ଚର୍ମ ସିଦ୍ଧି ପୁନଶ୍ଚ ପଦ୍ମ ପ୍ରାଣ କୁହାଯାଇଛି, ବିଷ୍ଣୁ ନାମ ପୁଂସ ସମଳ ଅପନୁଦତ୍ ପୁଣ୍ୟମୁତ୍ପାଦୟଚ୍ଚ ବ୍ରହ୍ମାଦି ସ୍ଥାନ ଭୋଗ ବିରତି ମଥ ଗୁରୁ ଶ୍ରୀପଦ ଦ୍ୱନ୍ଦ୍ୱ ଭକ୍ତି ତତ୍ତ୍ୱଜ୍ଞାନ ଚ ବିଷ୍ଣୁ ରିହ ମୃତି ଜନକ ଭ୍ରାନ୍ତି ବୀଜଂ ଚ ଦଗ୍ଧ୍ୱା ସମ୍ପୂର୍ଣ୍ଣାନନ୍ଦ ବୋଧେ ମହତି ଚ ପୁରୁଷଂ ସ୍ଥାପିତ୍ୱା ନିବୃତ। ଅର୍ଥାତ୍ ବ୍ୟାସଦେବ କହୁଛନ୍ତି, ବ୍ୟାସଦେବ ରଚୟିତା ପଦ୍ମ ପୁରାଣର, ଶ୍ରୀ ହରିନାମ ଜୀବମାନଙ୍କର ପାପକୁ ଅପହରଣ କରେ, ଏକ କୃଷ୍ଣ ନାମ କରେ ସର୍ବ ପାପ କ୍ଷୟ। ଗୋଟିଏ କୃଷ୍ଣ ନାମରେ ପାପ କ୍ଷୟ କରିବାର ଏତେ ଶକ୍ତି ଅଛି ଯେ ପାପୀ ପାପ କରିବ ନା। ତାଇ ଶ୍ରୀକୃଷ୍ଣ ଭଜନ ଯୋଗ୍ୟ ସୁଧୃତି ଉତ୍ପନ୍ନ କରେ, ଶ୍ରୀ ଗୁରୁପଦ ଯୁବଳରେ ଭକ୍ତି ବୃଦ୍ଧି କରେ, ବ୍ରହ୍ମଲୋକ ପର୍ଯ୍ୟନ୍ତ ଭୋଗ ପ୍ରତି ବୈରାଗ୍ୟ ଉତ୍ପନ୍ନ କରେ, ଭଗବତ ବିଷୟକ ବସ୍ତୁତତ୍ତ୍ୱ ଜ୍ଞାନକୁ ବିକଶିତ କରେ, ଅର୍ଥାତ୍ ଜୀବନକୁ ସମନ୍ଧ ଜ୍ଞାନରେ ସମୃଦ୍ଧ କରି ମାଇକ ଜଗତ ପ୍ରତି ବୈରାଗ୍ୟ ଜାତ କରାଏ। କୃଷ୍ଣ ନାମ ସବୁ କିଛି କରେ, ତାତ୍ପର୍ଯ୍ୟ ହେଉଛି ଶ୍ରୀ ନାମ ସଂକୀର୍ତ୍ତନ ଆଖ୍ୟା ଭକ୍ତି ଯୋଗ ହେତୁକ ଜ୍ଞାନ ଓ ବୈରାଗ୍ୟର ଜନକ। ଏ ହରିନାମ ସଂକୀର୍ତ୍ତନ ଶ୍ରୀକୃଷ୍ଣ ବୈମୁଖ୍ୟ ବଶତ ଅନାଦିକାଳରୁ ଜନ୍ମ ମରଣ ମାଳା ପରିହିତ ସଂସ୍କୃତି ଚକ୍ରରେ ନିଷ୍ପେଷିତ ଅବିଦ୍ୟାଗ୍ରସ୍ତ ଜୀବର ଜ୍ଞାନତମ ରୂପ ବିଜକୁ ଦଗ୍ଧ କରୁଛି। ଅଜ୍ଞାନତା ଅବିଦ୍ୟା ହେଉଛି ସେ ବୀଜ, ସେ ବୀଜଟାକୁ ନଷ୍ଟ କର। ପ୍ରେମ ଭକ୍ତି ଯାହା ହୋଇତେ ଅବିଦ୍ୟା ବିନାଶ ଜାତି, ଆମେ ଗୁରୁ ଗୁରୁବା ଗୁରୁ ବନ୍ଦନାରେ ଗାଉଛେ ଆମେ, ପ୍ରେମ ଭକ୍ତି ଯାହା ହୋଇତେ ଅବିଦ୍ୟା ବିନାଶ। ପ୍ରେମ ଭକ୍ତି ଯେ ମୁଖ୍ୟ ଫଳ, ନାମର ମୁଖ୍ୟ ଫଳ ହେଲା ପ୍ରେମ, ସେ ପ୍ରେମ ମିଳିଲେ ଅବିଦ୍ୟା ବିନଷ୍ଟ ହେଇଗଲା, ତା ନ ହେବା ଅବିଦ୍ୟା ବିନଷ୍ଟ, ବୀଜଟା ମରିବ ନା, ତାଇତ ବୀଜ ଦଗ୍ଧ ହେଇଯାଏ, ସେଇଟା ଅଜ୍ଞାନ ତମ ବୀଜକୁ ଦଗ୍ଧ କରେ। ତାପରେ ଜୀବର ଅନ୍ତର୍ମୁଖ ଦଶାରେ ତାହାକୁ ନାମ ପ୍ରେମ ରସାନନ୍ଦୀ କରେ, ଜୀବ ପ୍ରେମ ଭକ୍ତି ଲାଭ କରି କୃତାର୍ଥ ହୁଏ। ପୁନଶ୍ଚ ପଦ୍ମପୁରାଣ କହୁଛନ୍ତି, ବିପନ୍ତେ ଦୁରିତାନି ମୋହ ମହିମା ସମୋହ ମା ଅଲମ୍ବତି ଶାସକଂ ନଖରଞ୍ଜନୀ କଳୟତି ଶ୍ରୀ ଚିତ୍ରଗୁପ୍ତ କୃତି ସାନନ୍ଦଂ ମଧୁପର୍କ ସମ୍ମତି ବିଧୌ ମେଧା କରୋତି ଉଦ୍ୟମଂ ବକ୍ତୃ ନାମ୍ନି ତବେ ସ୍ୱରା ବିଳସିତେ ବ୍ରୁମ କିମନ୍ୟତ ପରମ। हे कृष्ण तुमर नाम उच्चारण करिया को श्रद्धालु हवा मात्रे समस्त पाप भी तो त्रस्त हो जाती कहीं ना पाप आस जागतिक आसक्ति रूप मोह मोहित हो दूरे जाती जमराज मंत्री चित्रगुप्त से व्यक्तिर नाम पापी श्रेणी भुक्त करने निज लेखनी चल संकित हो नामिक शरण तो आचरण करना आउ चित्रगुप्त तार पांचीरे तार नाम लेखिपार ना तार पाप समस्त हो गला से शंका भय कर नाम लिखा ये प्रकार व्यक्ति जे नाम गान कर सदा नाम गान रुचि सदा नाम गान रुचि सतत महाप्रभु उपदेश अहर्निश बल कृष्ण चिंत बल कि शयने कि जागरणी कि भोजने अहर्निश दिन राति चौबीस घंटा शयने स्वप्ने जागरणी भोजने प्रत्येक अवस्था नाम गान कर कृष्ण नाम गान कर चिंता करुच्छे ये प्रीतिर कथा प्रीति नीपर कल्याण सेवा कौन बार बार कौन आम से हाँ ये प्रकार व्यक्ति ब्रह्मांड भेद करी गोलक वृंदावन हरिधाम को गमन करमित्त ब्रह्मा मध्य तार पूजा निमित्त आनंद मधुप्रका आदि पूजा द्रव्य संग्रह उद्यत हमती बाटे गला बेले टे तार पूजा करदेवि मु ब्रह्मा शिव ब्रह्मा तार पूजा करने व्यस्त हो पड़ते अतए मंगलमय दयार सगर श्री नाम महात्म वर्णना आसित तात्पर्य हो प्रेम नाम संकीर्तन महिमा सर्वत्र उद्घोषित श्रीवाद सिद्धर स्वामी प्रसिद्ध भागवत टीकाकार महापुरुष स्वीकार करते सिद्धर स्वामी गुरु परिमाने सिद्धराम तर भागवत व्याख्यान स्वामी जेना मैंने बेस्या कर स्वामी जी न मान तक बेस्या कर सिद्धर स्वामी कथा अच्छी से मत व्यक्त कर सर्वत्रास्ते ननु विमल माध्यम तव पदम तथापि कंस्तु पूर्ण ही भवतरो पत्रम पत्रमीन क्षण जिहाग्रस्त तव भगवन्नाम निखिल समूल संसार कृतंत कदरत सेव्यमान हे भगवान आपणकर श्रीअंगर प्रभा स्वरूप निर्मल निष्कल निराकार निष्कारण निर्विशेष सर्वव्यापक ब्रह्म भगवान ब्रह्मकांति ब्रह्म से ब्रह्म सर्वत्र विराजमान थिले सुद्धा संसार वृक्षर एक क्षुद्र पत्र पर्यंत छेदन करने को समर्थ हो पार ना परंतु आपणकर अहेतुकी कृपामय श्रीनाम जिहा को स्पर्श कला मात्रे संसार वृक्ष को समूले नाश कर दिए किपर नाम अत हे प्रभो आपण कहतु ये दुईट मध्य किए सेवनिया राम प्रेम भक्ति बीज श्रीनाम संकीर्तन ही एकमात्र सर्वश्रेष्ठ सुतराम तांकर श्रीनामंकर सार्वभौम्य सुप्रसिद्ध यहपर आम देखा बहु शास्त्र सिद्धांत अच्छे नाम श्रीनामर एक नामाष्टकरे रूप गोस्वामी कहते वाच्यम वाचक मृत्युदेति भवतो नाम स्वरूप द्वयम् पूर्वस्मा परमेव हंत करुणं तत्रापि जानीमहे जस्तस्मिन् विहिता अपराधनि वह प्राणी समन्ता भवे दास्यी नीदुं पाश्य सोपि सदानन्दां भूमज्जति हे भगवान स्वनामी श्री भगवान हूँ स्वनामी से वाच्य स्वरूप ताकर नाम वाचक स्वरूप वाच्यवाचक बाच्य स्वरूप बाचक स्वरूप ये अभिन्न अभिन्न तो नाम नामी भिन्न ना बाच्य बाचक अभिन्न हेले सुधा बाचक स्वरूप बाच्य स्वरूप अपेक्षा अधिक कृपा यहाँ वैशिष्ट्य अच्छे नामी अपेक्षा नाम अधिक कृपामय बाच्य स्वरूप श्रीचरण कृतापराध व्यक्ति କେବଳ ମାତ୍ର ବାଚକ ସ୍ୱରୂପର ନାମ ଉଚ୍ଚାରଣ ଦ୍ୱାରା ପ୍ରେମ ଭକ୍ତି ବୀଜ ଶ୍ରୀ ନାମ ସଂକୀର୍ତ୍ତନଙ୍କ ଭକ୍ତି ଯୋଗରେ ସତତ ବ୍ରତି ହେଲେ ସର୍ବତ ଭାବରେ ସର୍ବବିଧ ଅପରାଧରୁ ମୁକ୍ତ ହୋଇ ସତତ ଆନନ୍ଦାମୋଦିରେ ନିମଜ୍ଜିତ ହୁଅନ୍ତି। ତାତ୍ପର୍ଯ୍ୟ ହେଉଛି ଏ ପ୍ରକାର ନାମିକ ଜୀବନ ଓ ନାମିକ ଶରଣ ସତତ ନାମର ସାନନ୍ଦ ନାମର ସାସ୍ୱାଦନ ସୁଖାନୁଭୂତିରେ ନିମଗ୍ନ ହୋଇ ନିତ୍ୟ ସେବାନନ୍ଦ ରସପାନରେ ପ୍ରମତ୍ତ ହୁଅନ୍ତି। ଏଇଟା କଥା ହେଉଛି ଆପନ୍ନ ସଂସ୍କୃତି ଭୋରାମ ଜନ୍ନାମ ବିବସୁ ଗୁଣ ତତ ସଦ୍ୟ ବିମୁଚେତ ଯଦ୍ ବିଭେତି ସ୍ୱୟଂ ଭୟଂ ଭାରତ ପ୍ରଥମ ସଂଗ୍ରହ। ଶ୍ରୀକୃଷ୍ଣ ବିମୁଖ ବିଦ୍ୟାଗ୍ରସ୍ତ ଜୀବ ଜନ୍ମ ମୃତ୍ୟୁ ଯନ୍ତ୍ରଣାପ୍ରଦ ସଂସ୍କୃତି ଚକ୍ରରେ ନିଷ୍ପେଷିତ ହୋଇ ବିବଶତାବଶତ ଯେତେବେଳେ ପରମ ମଙ୍ଗଳପ୍ରଦ ଅହେତୁକି କୃପାମୟ ଶ୍ରୀ ହରିନାମ ସଂକୀର୍ତ୍ତନରେ ଅନୁରକ୍ତ ହୋଇ ନିଜର ଉତ୍କଣ୍ଠା ପ୍ରକାଶ କରନ୍ତି, ସେହି ସମୟରେ ସେ ଅବିଦ୍ୟା କବଳରୁ ମୁକ୍ତ ହୋଇଯାଆନ୍ତି। ନହେବେ ବା କିପରି, ସ୍ୱୟଂ ଭଗବାନ ତାଙ୍କ ନାମରେ ଅଭିନ୍ନତାବଶତ ତାଙ୍କ ମହିମାରେ ସ୍ୱୟଂ ଭୟ ପର୍ଯ୍ୟନ୍ତ ଭୀତଗ୍ରସ୍ତ ହୁଏ। ଯଦି ଭୀତି ସ୍ୱୟଂ ଭୟ ଅର୍ଥାତ୍ ନାମ ହିଁ କଳିମଳାପ ହୋ ସଂସାର ଦୁଃଖ ନାଶକ, ସୁତରାମ ପ୍ରେମ ଭକ୍ତି ପ୍ରଦ କଳିଯୁଗର ନାମ। ହରେ ନାମ ହରେ ନାମ ନାମ କେବଳ କଳୌ ନାସ୍ତେବ 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 ଗତିରନ୍ୟଥା। ତେଣୁ କଳିଯୁଗରେ କେବଳ ମାତ୍ର ହରିନାମ ସଂକୀର୍ତ୍ତନ ଦ୍ୱାରା ହିଁ ସରମ ସିଦ୍ଧି ପରମ ସିଦ୍ଧି ଲାଭ ହେଉଛି, ସ୍ୱାର୍ଥ ପରମାର୍ଥ ଉଭୟ ଲାଭ ହେଉଛି। ସେଥିପାଇଁ ଗୁଣଜ୍ଞ ସାରଗ୍ରାହୀ ଶ୍ରେଷ୍ଠ ବ୍ୟକ୍ତିମାନେ କଳିଯୁଗର ପ୍ରଶଂସା କରିଛନ୍ତି, କଳରେ ଦୋଷ ନିଜେ ରାଜନୈତିକ ମହାନ କୀର୍ତ୍ତନାଦି କୃଷ୍ଣସ୍ୟ ମୁକ୍ତ ସଂଗ୍ରହ କୃଷ୍ଣ ପ୍ରେମ ମିଳିବ କୃଷ୍ଣ ମିଳିବ କେବଳ ନାମ କୀର୍ତ୍ତନରେ ଶୁଦ୍ଧ ନାମ ଏଇ କଥା ଅଛି। ବାଗଦ୍ଗଦା ଦ୍ରବତି ଯସ୍ୟ ଚିତ୍ତମ୍ ରୁଦତି ଅଭିକ୍ଷଣ ହସତି କୋଚିତ୍ ବିଲଜ୍ଜୌଦ ଗାୟତି ନୃତ୍ୟତି ଚ ମଦ୍ ଭକ୍ତି ଯୁକ୍ତ ଭୁବନ ନାଥ। ଏକାଦଶ ସ୍କନ୍ଦ ଭାରତ କଥା କୃଷ୍ଣ କହୁଛନ୍ତି ଉଦ୍ଧବଙ୍କୁ, ପ୍ରେମ ନାମ ସଂକୀର୍ତ୍ତନ ଫଳରେ ଆତ୍ମଶୁଦ୍ଧି ଲାଭ ହୁଏ, ଶ୍ରୀକୃଷ୍ଣ ପ୍ରେମ ମିଳେ ଅର୍ଥାତ୍ ଶ୍ରୀକୃଷ୍ଣ ପ୍ରେମ ସେବା ସିଦ୍ଧି ପ୍ରାପ୍ତ ହୁଏ। ଅତେ ବିଶୁଦ୍ଧାତ୍ମା ତାଦୃଶ ଜାତ ପ୍ରେମ ଭକ୍ତ ପ୍ରେମ ନାମ ସଂକୀର୍ତ୍ତନର ସିଦ୍ଧାବସ୍ଥାରେ ଦ୍ରବଚିତ୍ତ ହୋଇ ପ୍ରେମ ବିକାରଗ୍ରସ୍ତ ହୁଅନ୍ତି, ଜଗତ ପବିତ୍ର କରନ୍ତି। ଏଇ ତାତ୍ପର୍ଯ୍ୟ ବହୁ ଶାସ୍ତ୍ରୀ ସିଦ୍ଧାନ୍ତ ନାମ ହେଉଛି ସରମତମ ପରମ ଆଉ ଚରମ ବସ୍ତୁ ପରମ ଆଉ ଚରମ ବସ୍ତୁ। ସେଥିପାଇଁ ହକଳି ଯୁଗରେ ଅନ୍ୟ କୌଣସି ପ୍ରକାର ଯଜ୍ଞ କେହି କିଛି କରିପାରିବେ ନା, ଯୋଗ୍ୟତା ନା, କେବଳ ହରିନାମ ନାମ କଲେ ତ କୃଷ୍ଣ ପାଇବ। ଏଇ ଚରମ ଜିନିଷ ଚରମ ସିଦ୍ଧି କୃଷ୍ଣ ପ୍ରେମ ମିଳିବେ, କୃଷ୍ଣ ବଦ୍ଧ ବାଦ ହୋଇଯିବେ, କୃଷ୍ଣଙ୍କର ଶେଷ ନାମ କରିକରି କୃଷ୍ଣଙ୍କର ଧାମକୁ ଯିବ, ଗୋଲକ ବୃନ୍ଦାବନକୁ ଯିବ, ତାଠାରୁ ବଳି କ'ଣ ଇନ୍ଦ୍ରପଦଟା ବଡ଼ ନା କିଏ ହଁ ତାଇତ କଥା।